ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ବିଭିଜି ରାମଜୀ ଆଇନ 2025 ଆଇଷ୍ଠାନୁ ସାରା ଦେଶେ କାର୍ଯ୍ୟକାରୀ ହେବା। ଇ ଆଇନ ଅଧୀନତି ଗାଁ ଇଲାକାର ସବୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଫି ଦିନ କାମ ଯୋଗାଇ ଦେବାରକେ ସରକାର ପଦକ୍ଷେପ ନେଉଛନ୍ ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁସାରେ ବିଭିଜି ରାମଜୀ ଆଇନ ଅଧୀନତି ଫି ଆର୍ଥିକ ବଜେଟ୍ରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ଇ ସମୟ ଭିତରେ କାମ ନାହିଁ ଦିଆଗଲେ ଭତ୍ତା ଦିଆଯିବା। ଇ ଆର୍ଥିକ ବଜେଟ୍ରେ ଇ ଯୋଜନାର କାର୍ଯ୍ୟାନ୍ୱୟନ ଲାଗି 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଦ୍ରବ୍ୟ ଆଉ ସେବାକର ଆଇନ ଅଧୀନତି ଅପିଲ ଦାଖଲ କରବାର ସମୟକେ ସରକାର ବଢ଼େଇଛନ୍। ଆପେଲେଟ୍ ଟ୍ରିବ୍ୟୁନାଲ୍ଥି ଆଇବା ମାସ 31 ତାରିଖ ତକ୍ ଇ ବାବଦ ଆବେଦନ ଦାଖଲ କରାଯାଇ ପାର୍ବା। ଆଘନୁ ଏଥିଲାଗି ଶେଷ ତାରିଖ ଆଜିର ଦିନକେ ଧାରିଜ କରାଯାଇଥିଲା। ଟ୍ରିବ୍ୟୁନାଲ୍ ପୋର୍ଟାଲ୍ଥି ବଢ଼ୁଥିବା ଆବେଦନକେ ନଜରଠି ରଖିକରି ସରକାର ଏ ପଦକ୍ଷେପ ନେଇଥିବାର ଜଣାପଡ଼ିଛି। ରାଜ୍ୟ ଡାଲୁଆ ଧାନକିନା ସମୟକେ ଏବେ ଶୁକ୍ରବାର ତକ୍ ବଢ଼ାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍। ଚଳିତ ବଛର ସରକାର 20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ଘିନ୍ବାର ଲକ୍ଷ୍ୟ ଧାରିଜ କରିଥିଲେ। ଏହାଦେ ତକ 18,79,000 ମେଟ୍ରିକ୍ ଟନ୍ ଧାନ ଘିନା ସରିଛି। 5 ଜିଲ୍ଲାନ ଧାନ ଘିନା ନାହିଁ ହୋଇଥିବାରୁ ଏ ସମୟକେ ବଢ଼ାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। 2027 ଫେବୃୟାରୀ ମାସନୁ 2 ଖେପ୍ ଜନଗଣନା ମୂଲ ହେବା। ଏଥିଲାଗି ପ୍ରସ୍ତୁତି ମୂଲ ହୋଇସାରିଛି। ଆଇଷ୍ଠାନୁ 20 ଦିନିଆ ପ୍ରି ଟେଷ୍ଟ କରାଯିବା। 10,000-15,000 ଲୋକଙ୍କୁ ନେଇକରି ଇ ପ୍ରି ଟେଷ୍ଟ କରାଯିବା। ତାର ଉତ୍ତରୁ 2 ଖେପ୍ ଲାଗି ଅଗଷ୍ଟନୁ ଅକ୍ଟୋବର ମାସ ତକ୍ ପ୍ରଶିକ୍ଷଣ ଦିଆଯିବା। ଏଥିଲାଗି ଏତକା ଶିକ୍ଷକ ନିୟୋଜିତ ହେବେ ବୋଲି ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ଆଇବା କାଲିଠାରୁ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା 2026 ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା 2026 ମୂଲ ହେବା। ଏହି ପରୀକ୍ଷା 10 ତାରିଖ ତକ୍ ଚାଲବା। ଦୁଇ ପରୀକ୍ଷା ଲାଗି ମୋଟ 24,470 ଜଣ ପରୀକ୍ଷାର୍ଥୀ ଫର୍ମ ଭରିଥିବାର ବେଳେ 251 ପରୀକ୍ଷା କେନ୍ଦ୍ରନ ପରୀକ୍ଷା ହେବା। ପରୀକ୍ଷା ସକାଳ 9 ମୂଲ ହୋଇକରି 11:30 ତକ୍ ଚାଲବା। ଖାଲି ଗଣିତ ପରୀକ୍ଷା ଲାଗି ଅତକା 15 ସମୟ ଦିଆଯିବା। ପରୀକ୍ଷା କେନ୍ଦ୍ରକେ ସ୍ୱଚ୍ଛ ଶୃଙ୍ଖଳିତ କରବାର ଲାଗି ସବୁ ପରୀକ୍ଷା କେନ୍ଦ୍ରନ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍। ବଲାଙ୍ଗୀର ତାଲଚେର ଯାଜପୁର ବାଲେଶ୍ୱର ବାରିପଦା ପୁରୀ ଆଉ କୋରାପୁଟ ମେଡିକାଲ କଲେଜ ପରିସରନ ନୂଆ ନର୍ସିଂ କଲେଜ ଖୋଲବା। ବାରିପଦାକେ ଛାଡ଼ିକରି ଅଲଗା 6 ଯାକ ମେଡିକାଲ କଲେଜ ପରିସରନ ନର୍ସିଂ କଲେଜ ଲାଗି ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ତାଲଚେର ଆଉ ବଲାଙ୍ଗୀର ମେଡିକାଲ କଲେଜର ନୂଆ ନର୍ସିଂ କଲେଜ ସ୍ଥାପନା ଲାଗି ଅନୁମତି ମିଳିସାରିଛି। ଏହି ଦୁଇ ଜାଗାନ କଲେଜ ସ୍ଥାପନା ଲାଗି ଅଟକଳ ତିଆରି ହୋଇକରି ବିଭାଗୀୟ ମଞ୍ଜୁରୀ ମିଳିସାରିଛି। କେନ୍ଦ୍ର ସରକାର ଫି ନର୍ସିଂ କଲେଜ ଲାଗି ବଜେଟ୍ଠି 6 ଟଙ୍କା ରଖିଛନ୍। ଏତାର ସହିତ ରାଜ୍ୟ ସରକାର 4 ଟଙ୍କା ଦେବେ। ତାର ବାଦ ଅତକା ଖର୍ଚ୍ଚ ହେଲେ ସେତାକି ରାଜ୍ୟ ସରକାର ବହନ କରିବେ ବୋଲି ନିଷ୍ପତ୍ତି ହୋଇଥିବାର ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ନୂଆ ନର୍ସିଂ କଲେଜ ଖୋଲିଲେ ଆଦିବାସୀ ଓ ଅପହଞ୍ଚ ଇଲାକାର ଛାତ୍ରଛାତ୍ରୀମାନେ ନର୍ସିଂ ଶିକ୍ଷା ପାଇପାରିବେ। ଡାକ୍ତରମାନଙ୍କର ସମାଜର ଲୋକଙ୍କ ଲାଗି ସେବା ଆର୍ ତ୍ୟାଗକେ ସମ୍ମାନ ଜନାଇକରି ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। 1991 ଜୁଲାଇ 1 ତାରିଖରୁ ପଶ୍ଚିମବଙ୍ଗର ନାକରା ଡାକ୍ତର ଆଘର ମୁଖ୍ୟମନ୍ତ୍ରୀ ବିଧାନ ଚନ୍ଦ୍ର ରୟଙ୍କ ଜନ୍ମଦିନକେ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଉଛି। ମାସ୍କ ଭିତରେ ରହିକରି ନିରନ୍ତର ଲୋକଙ୍କର ସେବା କରୁଥିବା ଡାକ୍ତରମାନଙ୍କର ଯତ୍ନ ଲାଗି ଏ ବଛର ଡାକ୍ତର ଦିବସର ବାର୍ତ୍ତାଥି ଆହ୍ୱାନ ଦିଆଯାଇଛି। ସେନ୍ତା ଦେଶର ଅର୍ଥନୀତିର ସୁରକ୍ଷା ଦିଗେ ମାର୍ଗଦର୍ଶନ ଦେଉଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କ ସମ୍ମାନ ଲାଗି ଆଜି ଜାତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସ ପାଳନ କରାଯାଉଛି। 1949 ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପ୍ରତିଷ୍ଠାନ ତରଫୁ ଏହି ଦିବସ ପାଳନ କରାଯାଉଛି। ଢେଙ୍କାନାଳ ନଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସି 2026-27 ଶିକ୍ଷାବର୍ଷ ଲାଗି ନାଲେଖା ପ୍ରକ୍ରିୟା ଜାରି ରହିଛି। ଆଇବା 3 ତାରିଖ ସକାଳ 11 ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଆଉ 17 ତାରିଖ ଆଇଆଇଏମ୍ସି ଢେଙ୍କାନାଳ ପରିସର ସ୍ପଟ୍ ଆଡ୍ମିସନ୍ ଆଉ ସାକ୍ଷାତକାର ହେବା। ଏହି ଛାତ୍ରଛାତ୍ରୀମାନେ 9937881285 ନମ୍ବରଟି ଯୋଗାଯୋଗ କରିପାରିବେ। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ତାର ପ୍ରଭାବଟି ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଉତ୍ତର ବଙ୍ଗୋପସାଗର ପାଖର ଦକ୍ଷିଣ ବାଂଲାଦେଶ ସମୁଦ୍ର ଖଣି ଇଲାକାନ ଗୋଟିଏ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଏବେ ଶୁକ୍ରବାର ତକ୍ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାର ଆଖରପାଖର ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ବନବାର ସମ୍ଭାବନା ରହିଛି। ଏବେ 24 ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର ଅତି ଜବର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।